आकाशवाणी संवाद पढ़ुछन्ति उदयनाथ स्वाईं। मुख्य संवाद, प्रधानमंत्रीको आसन्ताकालिठारु इंडोनेशिया गस्त, दुई देश मध्ये विभिन्न क्षेत्र में स्वाक्षरित हेबो बुझामणा पत्र। भिभीजी रामजी ग्रामीण अधीन प्रथम किस्ती में राज्यगुडी को प्रदान करागला 25,000 कोटी टंकार सहायता राशि। कोचीठारे आसंताकालिठारु आरंभ हेबो दुई दिनिया ब्रिक्स महिला कार्यकारी गोष्ठी बैठक। भेनेजुएला भूकंपरे मृत्यु संख्या 2,954 को वृद्धि। एवं आईसीसी महिला T20 क्रिकेट विश्वकप फाइनल रे आजि परस्पर को भेटिबे इंग्लैंड एवं ऑस्ट्रेलिया। प्रधानमंत्री नरेंद्र मोदी आसंताकालिठारु आरंभ हेबाकु थिबा इंडोनेशिया गस्त उभय देश मध्यरे थिबा संपर्क को गति प्रदान करिबो एवं सहयोगर नूतन मार्ग उन्मुक्त करिबो। आज जाकर्तारे आकाशवाणी को साक्षात्कार दे इंडोनेशिया रे अवस्थापित भारतीय राष्ट्रदूत संदीप चक्रवर्ती कहिछन्ते, आसंताकालिठारु 8 तारीख पर्यंत प्रधानमंत्री नरेंद्र मोदी इंडोनेशिया गस्त कालरे भारत एवं इंडोनेशिया मध्यरे सहयोगर अनेक नूतन क्षेत्र खोलिबा सह दुई बृहत देश मध्यरे संपर्कर निबिडता तथा अर्थनैतिक सहभागिता परिलक्षित हेबो। व्यापक रणनैतिक सहभागिता उपरे आलोकपात करि श्री चक्रवर्ती कहिछन्ति, सहभागितार प्रमुख क्षेत्र मध्यरे प्रतिरक्षा एवं सुरक्षा अन्यतम, एतद् व्यतीत संपर्करे अधिक अर्थनैतिक विषयवस्तु मध्य रहिछि। से कहिछन्ति वाणिज्य कारबार 30 बिलियन डॉलर अधिक रहिथिबा बेले एथिरे सुधार आणिबाकु लक्ष्य रखाजाइछि। केवल भारतरु इंडोनेशियाकु नुहे बरं इंडोनेशियारु भारतकु मध्य अधिक पुंजी निवेश पई आमे आशावादी अछु। सामुद्रिक पड़ोसी होइथिबारु आमे जोगाजोग एवं क्षमता वृद्धि उपरे ध्यान केन्द्रित करू। प्रधानमंत्रीको यही गस्त फलरे प्रतिरक्षा और सुरक्षा, पुंजी निवेश, अर्थनैतिक एकीकरण, भित्तिभूमि विकास, केतक बंदरर विकास, व्यापक जोगाजोग, फार्मास्यूटिकल, स्वास्थ्य सेवा, क्षमता वृद्धि एवं शिक्षागत आदान प्रदान उपरे सकारात्मक प्रभाव पड़िब। सामुद्रिक सुरक्षाठारु आरंभ करी महाकाश सहयोग एवं विज्ञान और प्रजुक्ति विद्या पर्यंत विभिन्न चुक्तिनामा एवं बुझामणा पत्र स्वाक्षरित हेबो बोली श्री चक्रवर्ती सूचना देइछन्ते। भारत प्रशांत महासागरीय क्षेत्रको मजबूत करिबा संक्रांत एक प्रश्नर उत्तरे राष्ट्रदूत कहिछन्ति, भारत एवं इंडोनेशिया हेउछन्ति एही क्षेत्रर दुई प्रमुख शक्ति। उभय देश मध्यरे अधिक सहयोग, सामुद्रिक जोगाजोग मार्गगुडीकु मुक्त रखिबा सुनिश्चित करिबा, एही परिप्रेक्षीरे से कहिछन्ति मल्लाका प्रणाली देई विश्व वाणिज्यर एक बड़ भाग परिवहन होइथाए एवं मल्लाका प्रणाली जेपरि मुक्त रहे एवं हर्मुज प्रणाली भरि परिस्थितिर सम्मुखीन न हुए ताहा सुनिश्चित करिबा पई इंडोनेशियाकु संपूर्ण सहयोग जोगाइ दियाजिब। विकसित भारत रोजगार एवं आजीविका मिशन ग्यारंटी ग्रामीण भिभीजी रामजी आक्ट 2025 चलित मास 1 तारिखरु सफलतार सह लागू होइथिबारु केन्द्रीय ग्रामीण विकास मंत्री शिवराज सिंह चौहान संतोष व्यक्त करिछन्ति। भिडियो कन्फरेन्सिंग माध्यमरे श्री चौहान आज एही अभियान अधीनरे राज्यगुडीकु प्रथम किस्तीरे 25,000 कोटी टंकार सहायता मंजूर करिछन्ति।
एक साल दो साल नहीं, एक दिन में पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा। अपने मजदूर भाई बहनों के लिए एक बेहतर योजना देना चाहते थे, मोदी जी ने जो मार्गदर्शन हम सबका किया ये उन्हीं की संकल्पबद्धता का प्रतीक है।
विकसित भारतर संकल्पकु त्वरान्वित करिबा पई एही आक्ट अधीनरे आसंता 5 वर्ष मध्यरे 2.86 लक्ष पंचायतरे 7.5 लक्ष कोटीरु अधिक टंका विनियोग करा। भारत तार ब्रिक्स अध्यक्षता अधीनरे आसंताकालिठारु केरळर कोचीठारे दुईदिनिया ब्रिक्स महिला कार्यकारी गोष्ठी बैठक आयोजन करिब। महिला और शिशु विकास मंत्रालय कहिछि ब्रिक्स सदस्य देशगुडिकर वरिष्ठ सरकारी अधिकारीमाने एकाठि होइ समस्त क्षेत्ररे महिला सशक्तिकरण एवं महिला नेतृत्वाधीन विकास सह जड़ित प्रमुख प्रसंगगुड़िक आलोचना करेंगे एवं एथसह सहभागी प्राथमिकतागुड़िकर सहयोग को आगक बढ़ाइबे। एही महिला कार्यकारी गोष्ठी बैठक सदस्य देशगुड़िक महिला नेतृत्वाधीन विकास को आगक नेवा पई आलोचना करिबा एवं सर्वसम्मति प्रस्तुत करिबा को एक सुजोग प्रदान करिबो। एही महिला कार्यकारी गोष्ठी बैठक में 4टी प्राथमिकता क्षेत्र उपर ध्यान केन्द्रित करा जाउछि, जेउथिरे शासन और नेतृत्व में महिला, महिला मानंकर डिजिटल एवं आर्थिक अंतर्भुक्तिकरण, महिला उद्योगिता एवं दक्षता विकाश, जलवायु कार्यानुष्ठान एवं खाद्य सुरक्षा और पोषण में महिलाओं भूमिका अंतर्भुक्त रही। मंत्रालय कहिछि एही बैठक चलित मास 8 और 9 तारिख अनुष्ठित होबाकु थिबा ब्रिक्स महिला मंत्रिस्तरीय बैठक पई एक दृढ़ भित्तिभूमि स्थापन करिबो। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗି ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954 ବୃଦ୍ଧି ପାଇଛି ଏବଂ 16,000 ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1,528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡିବିଗ୍ୟୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।